ପ୍ରଥମ ରାଜାବଳୀ ଦୁଇ ପର୍ବ ଏଥିଉତ୍ତରେ ଦାଉଦଙ୍କର ମରଣକାଳ ସନ୍ନିକଟ ହୁଅନ୍ତେ ସେ ଆପଣା ପୁତ୍ର ସୋଲୋମନଙ୍କୁ ଆଜ୍ଞା ଦେଇ କହିଲେ, ମୁଁ ସମଗ୍ର ମର୍ତ୍ତ୍ୟର ମାର୍ଗରେ ଯାଉଅଛି, ଏହେତୁ ତୁମ୍ଭେ ବଳବାନ ହୁଅ ଓ ପୁରୁଷତ୍ୱ ପ୍ରକାଶ କର। ତୁମ୍ଭେ ଯାହା ଯାହା କରିବ ଓ ଯେକୌଣସି ସ୍ଥାନକୁ ଯିବ ସେହିସବୁରେ ଯେପରି କୁଶଳପ୍ରାପ୍ତ ହୁଅ, ଏଥିପାଇଁ ମୂଷାଙ୍କ ବ୍ୟବସ୍ଥା ଲିଖିତ ବାକ୍ୟାନୁସାରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ବିଧି ଓ ଆଜ୍ଞା ଓ ଶାସନ ଓ ପ୍ରମାଣବାକ୍ୟ ପାଳନ କରି ତାହାଙ୍କ ପଥରେ ଚାଲ ଓ ତାହାଙ୍କର ରକ୍ଷଣୀୟ ରକ୍ଷା କର। ତହିଁରେ ସଦାପ୍ରଭୁ ମୋ ବିଷୟରେ ଯାହା କହିଅଛନ୍ତି, ଯଥା ଯଦି ତୁମ୍ଭ ସନ୍ତାନମାନେ ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ଆମ୍ଭ ଛାମୁରେ ସତ୍ୟାଚରଣ କରିବାକୁ ଆପଣା ଆପଣା ପଥରେ ସାବଧାନ ହେବେ, ତେବେ ଇସ୍ରାଏଲର ସିଂହାସନରେ ବସିବାକୁ ତୁମ୍ଭ ବଂଶରେ ଲୋକର ଅଭାବ ନହିବ। ସେ ଆପଣାର ଏହି ବାକ୍ୟ ସଫଳ କରିବେ। ଆହୁରି ସରୁଆର ପୁତ୍ର ଜୋୟାବ ମୋ ପ୍ରତି ଯାହା କରିଅଛି, ପୁଣି ଇସ୍ରାଏଲର ଦୁଇ ସେନାପତି ନେରର ପୁତ୍ର ଅବନର ଓ ଜେଥରର ପୁତ୍ର ଅମାସା ପ୍ରତି ଯାହା କରିଅଛି ତାହା ତୁମ୍ଭେ ଜାଣ। ସେ ସେମାନଙ୍କୁ ବଦ୍ଧ କରି ସନ୍ଧି ସମୟରେ ଯୁଦ୍ଧ ସମର ନ୍ୟାୟ ରକ୍ତପାତ କଲା ଓ ସେହି ଯୁଦ୍ଧଯୋଗ୍ୟ ରକ୍ତ ଆପଣା କଟିସ୍ଥିତ ବନ୍ଧନୀରେ ଓ ପାଦସ୍ଥିତ ପାଦୁକାରେ ଲଗାଇଲା। ଏହେତୁ ତୁମ୍ଭେ ଆପଣା ଜ୍ଞାନାନୁସାରେ ତାହା ପ୍ରତି ବ୍ୟବହାର କର ଓ ତାହାର ପକ୍କକେଶ ମସ୍ତକକୁ ଶାନ୍ତିରେ ପାତାଳକୁ ଯିବା ପାଇଁ ନ ଦିଅ। ମାତ୍ର ଗିଲିୟଦୀୟ ବର୍ଷିଲୟର ପୁତ୍ରମାନଙ୍କ ପ୍ରତି ଦୟା ପ୍ରକାଶ କର, ଆଉ ତୁମ୍ଭ ମେଜର ଭୋଜନକାରୀମାନଙ୍କ ମଧ୍ୟରେ ସେମାନଙ୍କୁ ସ୍ଥାନ ଦିଅ, କାରଣ ମୁଁ ତୁମ୍ଭ ଭ୍ରାତା ଅବସାଲମଠାରୁ ପଳାଇବା ସମୟରେ ସେମାନେ ସେପରି ମୋ ନିକଟକୁ ଆସିଥିଲେ। ଆଉ ଦେଖ, ତୁମ୍ଭ ନିକଟରେ ବିନ୍ୟାମିନ୍ୟ ଗେରାର ପୁତ୍ର ବହୁରିମ ନିବାସୀ ସିମିଅ ଅଛି, ପୁଣି ମହନିୟମକୁ ଯିବା ଦିନ ସେ ମୋତେ ଦାରୁଣ ଅଭିଶାପର ଅଭିଶାପ ଦେଇଥିଲା, ମାତ୍ର ସେ ଜର୍ଦ୍ଦନ ନିକଟରେ ମୋତେ ଭେଟିବାକୁ ଆସିଥିଲା ଓ ମୁଁ ସଦାପ୍ରଭୁଙ୍କ ନାମରେ ଶପଥ କରି ତାହାକୁ କହିଥିଲି, ମୁଁ ତୁମ୍ଭକୁ ଖଡ୍ଗରେ ବଦ୍ଧ କରିବି ନାହିଁ। ତୁମ୍ଭେ ତ ଜ୍ଞାନୀ ଲୋକ, ଏଣୁ ତାହାକୁ ନିରପରାଧ ମଣିବ ନାହିଁ, ଆଉ ତୁମ୍ଭର ତାହା ପ୍ରତି ଯାହା କର୍ତ୍ତବ୍ୟ ତାହା ବୁଝିବ ଓ ତୁମ୍ଭେ ତାହାର ପକ୍କକେଶ ମସ୍ତକ ରକ୍ତ ସହିତ ପାତାଳକୁ ଆଣିବ। ଏଥିଉତ୍ତରେ ଦାଉଦ ଆପଣା ପିତୃଲୋକମାନଙ୍କ ସହିତ ଶୟନ କଲେ ଓ ଦାଉଦ ନଗରରେ କବର ପାଇଲେ। ଦାଉଦ ଇସ୍ରାଏଲ ଉପରେ ଚାଳିଶ ବର୍ଷ ରାଜ୍ୟ କଲେ। ସେ ସାତ ବର୍ଷ ହିବ୍ରଣରେ ରାଜ୍ୟ କଲେ ଓ ତେତିଶ ବର୍ଷ ଜେରୁସାଲମରେ ରାଜ୍ୟ କଲେ। ଏଥିଉତ୍ତରେ ସୋଲୋମୋନ ଆପଣାର ପିତା ଦାଉଦଙ୍କର ସିଂହାସନରେ ଉପବିଷ୍ଟ ହେଲେ ଓ ତାଙ୍କର ରାଜ୍ୟ ଅତିଶୟ ଦୃଢ଼ ହେଲା। ତହିଁରେ ହଗିତର ପୁତ୍ର ଅଦନୀୟ ସୋଲୋମୋନଙ୍କର ମାତା ବତ୍ସେବା ନିକଟକୁ ଆସନ୍ତେ ସେ ପଚାରିଲେ, କୁଶଳରେ ଆସିଲ? ସେ ଉତ୍ତର କଲା, କୁଶଳରେ। ସେ ଆହୁରି କହିଲା, ମୋହର ତୁମ୍ଭକୁ କିଛି କହିବାର ଅଛି। ବତ୍ସେବା କହିଲେ, କୁହ। ତହୁଁ ସେ କହିଲା, ତୁମ୍ଭେ ଜାଣ ଯେ ରାଜ୍ୟ ମୋହର ଥିଲା ଓ ମୁଁ ରାଜ୍ୟ କରିବି ବୋଲି ସମଗ୍ର ଇସ୍ରାଏଲ ମୋ ପ୍ରତି ଅନାଇଥିଲେ। ଯାହା ହେଉ, ରାଜ୍ୟ ବଦଳି ଯାଇ ମୋ ଭାଇଙ୍କର ହୋଇଅଛି, କାରଣ ତାହା ସଦାପ୍ରଭୁଙ୍କ ଆଡ଼ୁ ତାଙ୍କର ଥିଲା। ଏଣୁ ଏବେ ମୁଁ ତୁମ୍ଭକୁ ଗୋଟିଏ ନିବେଦନ କରୁଅଛି, ମୋତେ ମନା ନ କର। ବତ୍ସେବା ତାହାକୁ କହିଲେ, କୁହ। ତହୁଁ ସେ କହିଲା, ତୁମ୍ଭେ ଅନୁଗ୍ରହ କରି ସୁନେମିଆ ଅଭିଷଗକୁ ମୋ ସଙ୍ଗେ ବିବାହ ଦେବା ପାଇଁ ସୋଲୋମୋନ ରାଜାଙ୍କୁ କୁହ, ସେ ତ ତୁମ୍ଭକୁ ନାସ୍ତି କରିବେ ନାହିଁ। ଏଥିରେ ବତ୍ସେବା କହିଲେ, ଭଲ, ମୁଁ ତୁମ୍ଭ ପାଇଁ ରାଜାଙ୍କୁ କହିବି। ଏଥିରେ ବତ୍ସେବା ଅଦନୀୟ ନିମନ୍ତେ କହିବା ପାଇଁ ସୋଲୋମୋନ ରାଜାଙ୍କ ନିକଟକୁ ଗଲେ। ତହୁଁ ରାଜା ତାଙ୍କୁ ଭେଟିବା ପାଇଁ ଉଠି ପ୍ରଣାମ କଲେ ଓ ଆପଣା ସିଂହାସନରେ ବସି ରାଜା ମାତାଙ୍କ ନିମନ୍ତେ ଆସନ ରଖାଇଲେ। ତହିଁରେ ସେ ତାଙ୍କର ଦକ୍ଷିଣ ପାଖରେ ବସିଲେ। ତେବେ ସେ କହିଲେ, ତୁମ୍ଭଠାରେ ମୋହର ଏକ କ୍ଷୁଦ୍ର ନିବେଦନ ଅଛି, ମୋତେ ନାସ୍ତି ନ କର। ତହୁଁ ରାଜା ତାଙ୍କୁ କହିଲେ, ମୋହର ମାତା, କୁହ, କାରଣ ମୁଁ ତୁମ୍ଭକୁ ନାସ୍ତି କରିବି ନାହିଁ। ଏଥିରେ ସେ କହିଲେ, ସୁନେମିଆ ଅଭିଷଗକୁ ତୁମ୍ଭ ଭାଇ ଅଦନ୍ୟ ସହିତ ବିବାହ ଦିଆଯାଉ। ତହୁଁ ସୋଲୋମୋନ ରାଜା ଉତ୍ତର କରି ଆପଣା ମାତାଙ୍କୁ କହିଲେ, ତୁମ୍ଭେ ଅଦନ୍ୟ ନିମନ୍ତେ ସୁନେମିଆ ଅଭିଷଗକୁ କାହିଁକି ମାଗୁଅଛ? ତାହା ପାଇଁ ରାଜ୍ୟ ମଧ୍ୟ ମାଗ, କାରଣ ସେ ତ ମୋହର ବଡ଼ ଭାଇ। ହଁ, ତାହା ପାଇଁ, ପୁଣି ଅବ୍ୟାଥର ଯାଜକ ଓ ସରିଆର ପୁତ୍ର ଜୟାବ ପାଇଁ ମଧ୍ୟ ମାଗ। ସେତେବେଳେ ସୋଲୋମୋନ ରାଜା ସଦାପ୍ରଭୁଙ୍କ ନାମରେ ଶପଥ କରି କହିଲେ, ଯେବେ ଅଦନ୍ୟ ଏହି କଥା ଆପଣା ପ୍ରାଣ ବିରୁଦ୍ଧରେ କହିନଥାଏ, ତେବେ ପରମେଶ୍ୱର ମୋତେ ସେହି ଦଣ୍ଡ ମଧ୍ୟ ତହିଁରୁ ଅଧିକ ଦେଅନ୍ତୁ। ଏହେତୁ ଯେଉଁ ସଦାପ୍ରଭୁ ନିଜ ପ୍ରତିଜ୍ଞାନୁସାରେ ମୋତେ ସୁସ୍ଥିର କରି ମୋ ପିତା ଦାଉଦଙ୍କ ସିଂହାସନରେ ମୋତେ ବସାଇଅଛନ୍ତି ଓ ଯେ ମୋ ଗୃହ ଦୃଢ଼ କରିଅଛନ୍ତି, ତାହାଙ୍କ ଜୀବିତ ଥିବା ପ୍ରମାଣେ ଅଦନ୍ୟ ନିଶ୍ଚୟ ଆଜି ହତ ହେବ। ଏଉତ୍ତାରେ ସୋଲୋମୋନ ରାଜା ଜିହୋୟାଦାର ପୁତ୍ର ବନାୟକୁ ପଠାଇଲେ, ତହୁଁ ସେ ତାହାକୁ ଆକ୍ରମଣ କରନ୍ତେ, ସେ ମଲା। ଏଥିଉତ୍ତରେ ରାଜା ଅବ୍ୟାଥର ଯାଜକଙ୍କୁ କହିଲେ, ତୁମ୍ଭେ ଅନାଥତ୍କୁ ଆପଣା କ୍ଷେତ୍ରକୁ ଯାଅ, କାରଣ ତୁମ୍ଭେ ମୃତ୍ୟୁଯୋଗ୍ୟ। ମୁଁ ତୁମ୍ଭକୁ ବର୍ତ୍ତମାନ ବଦ୍ଧ କରିବି ନାହିଁ, ଯେହେତୁ ତୁମ୍ଭେ ମୋ ପିତା ଦାଉଦଙ୍କ ସମ୍ମୁଖରେ ପ୍ରଭୁ ସଦାପ୍ରଭୁଙ୍କ ସିନ୍ଧୁକ ବହିଥିଲ, ଆହୁରି ମୋ ପିତାଙ୍କ ସମସ୍ତ ଦୁଃଖଭୋଗରେ ଦୁଃଖଭୋଗ କରିଥିଲ। ଏ ନିମନ୍ତେ ସଦାପ୍ରଭୁ ସିଲରେ ଏଲିର ବଂଶ ବିଷୟରେ ଯାହା କହିଥିଲେ ତାହାଙ୍କର ସେହି ବାକ୍ୟ ସିଦ୍ଧ କରିବା ପାଇଁ ସଲୋମନ ଅବିଆଥରକୁ ସଦାପ୍ରଭୁଙ୍କ ଯାଜକ କର୍ମରୁ ଦୂର କରିଦେଲେ। ଏଉତାରେ ଜୋୟାବ ନିକଟରେ ସମ୍ବାଦ ଉପସ୍ଥିତ ହେଲା, କାରଣ ଜୋୟାବ ଯଦ୍ୟପି ଅବସାଲମର ଅନୁଗାମୀ ହେବା ପାଇଁ ବିପଥଗାମୀ ହୋଇନଥିଲା, ତଥାପି ଅଦନ୍ୟର ଅନୁଗାମୀ ହେବା ପାଇଁ ବିପଥଗାମୀ ହେଲା। ସେଥିସକାଶୁ ଜୋୟାବ ସଦାପ୍ରଭୁଙ୍କ ତମ୍ବୁକୁ ପଳାଇ ଯଜ୍ଞବେଦୀର ଶୃଙ୍ଗ ଧରି ପକାଇଲା। ଏଉତାରେ ଦେଖ, ଜୋୟାବ ସଦାପ୍ରଭୁଙ୍କ ତମ୍ବୁକୁ ପଳାଇ ବେଦୀ ନିକଟରେ ଅଛି। ଏହି ସମ୍ବାଦ ସଲୋମନ ରାଜାଙ୍କୁ ଦିଆଯାଆନ୍ତେ ସେ ଜିହୋଆଦାର ପୁତ୍ର ବନାୟକୁ ପଠାଇ କହିଲେ, ଯାଅ ତାକୁ ଆକ୍ରମଣ କର। ତହିଁରେ ବନାୟ ସଦାପ୍ରଭୁଙ୍କ ତମ୍ବୁକୁ ଯାଇ ତାହାକୁ କହିଲା, ରାଜା କହିଅଛନ୍ତି ବାହାରକୁ ଆସ। ମାତ୍ର ସେ କହିଲା, ନା ମୁଁ ଏଠାରେ ମରିବି। ଏଥିରେ ବନାୟ ପୁଣି ରାଜାଙ୍କ ନିକଟକୁ ସମ୍ବାଦ ଆଣି କହିଲା, ଜୋୟାବ ଏପରି କହିଲା ଓ ମୋତେ ଏପରି ଉତ୍ତର ଦେଲା। ତେବେ ରାଜା ତାହାକୁ କହିଲେ, ସେ ଯେପରି କହିଅଛି ସେପରି କର, ତାହାକୁ ଆଘାତ କର ଓ ତାହାକୁ କବର ଦିଅ। ତହିଁରେ ଜୋୟାବ ଅକାରଣରେ ଯେଉଁ ରକ୍ତପାତ କରିଅଛି ତହିଁର ଅପରାଧ ତୁମ୍ଭେ ମୋଠାରୁ ଓ ମୋ ପିତୃଗୃହରୁ ଦୂର କରିବ। ପୁଣି ସଦାପ୍ରଭୁ ତାହାର ରକ୍ତପାତର ଅପରାଧ ତାହାର ନିଜ ମସ୍ତକରେ ବର୍ତ୍ତାଇବେ, କାରଣ ସେ ମୋ ପିତା ଦାଉଦଙ୍କ ଅଜ୍ଞାତ ସାରରେ ଆପଣାଠାରୁ ଧାର୍ମିକ ଓ ଉତ୍ତମ ଇସ୍ରାଏଲର ସେନାପତି ନେରର ପୁତ୍ର ଅବନର ଓ ଜିହୁଦାର ସେନାପତି ଜେଥରର ପୁତ୍ର ଅମାସା ଏ ଦୁଇଜଣଙ୍କୁ ଆକ୍ରମଣ କରି ଖଡ୍ଗରେ ବଧ କରିଥିଲା। ତହୁ ସେମାନଙ୍କ ରକ୍ତପାତର ଅପରାଧ ଜୋୟାବର ମସ୍ତକରେ ଓ ସଦାକାଳ ତାହାର ବଂଶର ମସ୍ତକରେ ବର୍ତ୍ତିବ, ମାତ୍ର ଦାଉଦଙ୍କ ପ୍ରତି ଓ ତାଙ୍କ ବଂଶ ପ୍ରତି ଓ ତାଙ୍କ ଗୃହ ପ୍ରତି ଓ ତାଙ୍କ ସିଂହାସନ ପ୍ରତି ସଦାପ୍ରଭୁଙ୍କଠାରୁ ସଦାକାଳ ଶାନ୍ତି ବର୍ତ୍ତିବ। ଏଉତ୍ତରେ ଜେହୋୟାଦାର ପୁତ୍ର ବନାୟ ଯାଇ ତାହାକୁ ଆକ୍ରମଣ କରି ବଧ କଲା ଓ ପ୍ରାନ୍ତରସ୍ଥ ତାହାର ନିଜ ଗୃହରେ ତାହାକୁ କବର ଦିଆଗଲା। ପୁଣି ରାଜା ତାହାର ପଦରେ ଜେହୋୟାଦାର ପୁତ୍ର ବନାୟକୁ ସେନାପତି କରି ନିଯୁକ୍ତ କଲେ ଓ ରାଜା ଅଭ୍ୟାଥର ପଦରେ ସାଧକଙ୍କୁ ଯାଜକ କରି ନିଯୁକ୍ତ କଲେ। ଏଉତ୍ତରେ ରାଜା ଲୋକ ପଠାଇ ସିମିଓକୁ ଡକାଇ କହିଲେ, ଜେରୁସାଲମରେ ଆପଣା ପାଇଁ ଏକ ଗୃହ ନିର୍ମାଣ କରି ସେଠାରେ ବାସ କର, ଆଉ ସେଠାରୁ ଅନ୍ୟ କୌଣସି ସ୍ଥାନକୁ ଯାଅ ନାହିଁ, କାରଣ ତୁମ୍ଭେ ଯେଉଁଦିନ ବାହାରି କିଦ୍ରୋଣ ନଦୀ ପାର ହେବ ସେହିଦିନ ତୁମ୍ଭେ ନିତାନ୍ତ ମରିବ, ଏହା ନିଶ୍ଚୟ ଜାଣ। ତୁମ୍ଭ ରକ୍ତପାତର ଅପରାଧ ତୁମ୍ଭ ନିଜ ମସ୍ତକରେ ବର୍ତ୍ତିବ। ଏଥିରେ ସିମି ରାଜାଙ୍କୁ କହିଲା, ଏ ଉତ୍ତମ କଥା, ମୋ ପ୍ରଭୁ ମହାରାଜ ଯେପରି କହିଅଛନ୍ତି ଆପଣଙ୍କ ଦାସ ସେପରି କରିବ। ଏଣୁ ସିମି ଅନେକ ଦିନ ଜେରୁସାଲମରେ ବାସ କଲା। ଏଥିଉତ୍ତରେ ତିନି ବର୍ଷ ଶେଷରେ ସିମିର ଦାସମାନଙ୍କ ମଧ୍ୟରୁ ଦୁଇଜଣ ମାଖାର ପୁତ୍ର ଗାଥିଓ ରାଜା ଆଖିସ୍ ନିକଟକୁ ପଳାଇଲେ। ଏଥିରେ ଲୋକେ ସିମିଓକୁ ଜଣାଇ କହିଲେ, ଦେଖ ତୁମ୍ଭ ଦାସମାନେ ଗାଥ ନଗରରେ ଅଛନ୍ତି। ତହୁଁ ସିମି ଉଠି ଗର୍ଦ୍ଧବ ସଜାଇ ଆପଣା ଦାସମାନଙ୍କୁ ଅନ୍ୱେଷଣ କରିବା ପାଇଁ ଗାଥ ନଗରକୁ ଆଖିସ୍ ନିକଟକୁ ଗଲା। ପୁଣି ସିମି ଯାଇ ଗାଥରୁ ଆପଣା ଦାସମାନଙ୍କୁ ଆଣିଲା। ତହୁଁ ସଲୋମନଙ୍କୁ ସମ୍ବାଦ ଦିଆଗଲା ଯେ ସିମି ଜେରୁସାଲମରୁ ଗାଥକୁ ଯାଇଥିଲା, ପୁଣି ଫେରି ଆସିଅଛି। ଏଥିରେ ରାଜା ଲୋକ ପଠାଇ ସିମିକୁ ଡକାଇ ତାହାକୁ କହିଲେ, ତୁମ୍ଭେ ଯେଉଁଦିନ ବାହାରି ଅନ୍ୟ କୌଣସି ସ୍ଥାନରେ ଭ୍ରମଣ କରିବ ସେହିଦିନ ତୁମ୍ଭେ ନିତାନ୍ତ ମରିବ, ଏହା ନିଶ୍ଚୟ ଜାଣ। ମୁଁ ସଦାପ୍ରଭୁଙ୍କ ନାମରେ ତୁମ୍ଭକୁ ଶପଥ କରାଇ ତୁମ୍ଭ ବିପକ୍ଷରେ କ'ଣ ଏହି ସାକ୍ଷ୍ୟ ଦେଇନାହିଁ, ଆଉ ତୁମ୍ଭେ ମୋତେ କହିଥିଲ, ମୁଁ ଯେଉଁ କଥା ଶୁଣିଲି ତାହା ଉତ୍ତମ। ତେବେ ତୁମ୍ଭେ ସଦାପ୍ରଭୁଙ୍କ ଶପଥ ଓ ତୁମ୍ଭକୁ ଦତ୍ତ ମୋହର ଆଜ୍ଞା କାହିଁକି ପାଳନ ନ କଲ। ରାଜା ଆହୁରି ସିମିକୁ କହିଲେ, ମୋହର ପିତା ଦାଉଦଙ୍କ ପ୍ରତି ତୁମ୍ଭର କୃତ ଯେ ସକଳ ଦୁଷ୍ଟତା ବିଷୟ ତୁମ୍ଭ ମନ ପ୍ରମାଣ ଦିଏ ତାହା ତୁମ୍ଭେ ଜାଣୁଅଛ, ଏହେତୁ ସଦାପ୍ରଭୁ ତୁମ୍ଭ ଦୁଷ୍ଟତା ତୁମ୍ଭ ନିଜ ମସ୍ତକରେ ବର୍ତ୍ତାଇବେ। ମାତ୍ର ସଲୋମନ ରାଜା ଆଶୀର୍ବାଦ ପ୍ରାପ୍ତ ହେବ ଓ ସଦାପ୍ରଭୁଙ୍କ ସମ୍ମୁଖରେ ଦାଉଦଙ୍କ ସିଂହାସନ ଅନନ୍ତକାଳ ସ୍ଥିରୀକୃତ ହେବ। ଏଉତାରେ ରାଜା ଜେହୋୟାଦାର ପୁତ୍ର ବନାୟକୁ ଆଜ୍ଞା କରନ୍ତେ, ସେ ଯାଇ ତାହାକୁ ଆକ୍ରମଣ କଲା, ତହୁଁ ସେ ମଲା। ଏହିରୂପେ ସଲୋମନଙ୍କ ହସ୍ତରେ ରାଜ୍ୟ ଦୃଢ଼ ହେଲା।